ନମସ୍କାର, ମୁଁ ଅଛି ଇନ୍ଦିରା ମଇଦାନ ପଡିଆ ପାଖରେ। ମୋ ନାଁ ହଉଛି ସଜନୀ। ଯୋଉ ସରକାର ତରଫରୁ ଯୋଉ ସାମାନ ସବୁ ମିଳିଲା ସବୁ ଆଣିଲି, ଆଉ ବହୁତ ବହୁତ ମୁଁ ବ୍ୟବହାର ବି କରୁଛି। ବହୁତ ବହୁତ ଧନ୍ୟବାଦ। ଆଉ ମୁଁ କେମିତି ଆପଣଙ୍କୁ ଧନ୍ୟ କରିବି ବି ଜାଣିନି, ମୁଁ ଖାଲି କହୁଛି।